ଆପଣ ଆଡଭେଣ୍ଟିଷ୍ଟ ଫଲ୍ ରେଡିଓ ଓଡ଼ିଆ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଅଧିକ ସୂଚନା ପାଇବା ପାଇଁ ଆମ ସହ ସଂଯୋଗ କରନ୍ତୁ। 1-800-833-2231 କିମ୍ବା bible@awr.org।
ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା। ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟ୍ର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ, ଏହାପରେ ଶୁଣିବା ସ୍ୱାସ୍ଥ୍ୟ ବିଷୟରେ ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ।
কি করিব মোর তুম বাহু বড় মোর রক্ষা প্রাচীর এই আশা বাঁধি চলে নিরন্তর জনে যেবে তুমি দয়া রুধ কর দিন দুঃখী মুঝে হই বিকার হে ঈশ্বর পরমেশ্বর করুণা কর করুণা কর তুম বিহুনে কি অছি মোর করুণা কর করুণা কর হে ঈশ্বর পরমেশ্বর করুণা কর করুণা কর তুম বিহুনে কি অছি মোর করুণা কর করুণা কর হে ঈশ্বর
ठिकना एडवेंटिस्ट मीडिया सेंटर एसडीए मिशन कंपाउंड सलिशपुरी पार्क पुणे 411037 महाराष्ट्र बा खोलंतु आमर वेबसाइट जेकोनसी एंड्रॉइड फोन स्मार्टफोन डेस्कटॉप लैपटॉप किंबा टैबलेट आमर वेबसाइट www.awr.org/ori वर्तमान चालंतु सुनिबा ईश्वरंक भक्तंक ठारु ईश्वरंक जीवनदायक वाक्य
ଅନ୍ତିମ ବିଚାର ଭାଗ ଦୁଇ। ନମସ୍କାର ପ୍ରିୟ ଶ୍ରୋତା, ସେହି ସର୍ବଶକ୍ତି ସର୍ବଜ୍ଞାନୀ ପ୍ରେମର ସାଗର ଦୟାମୟ ଅନ୍ତର୍ଜମୀ ଅନୁଗ୍ରହ ପରମ ପିତାଙ୍କ ମଧୁର ନାମରେ ମୁଁ ପାଷ୍ଟ ପୂର୍ଣ୍ଣଚନ୍ଦ୍ର ଆଉଥରେ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମରେ ସ୍ୱାଗତ କରୁଅଛି। ସେହି ସର୍ବଶକ୍ତି ପରମେଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଆପଣଙ୍କୁ ସମସ୍ତ ପ୍ରକାର ଦୁଃଖ କଷ୍ଟ ବାଧା କ୍ଲେଶ ଓ ରୋଗରୁ ଦୂରେଇ ରଖନ୍ତୁ। ଶତ୍ରୁ ସୟତାନ ହସ୍ତରୁ ସେ ଆପଣଙ୍କୁ ସୁରକ୍ଷାରେ ରଖନ୍ତୁ। ତାହାଙ୍କ ପ୍ରେମ, ତାହାଙ୍କ ସ୍ନେହ, ତାହାଙ୍କ କୃପା, ତାହାଙ୍କ ଅନୁଗ୍ରହ ସଦାସର୍ବଦା ଆପଣଙ୍କଠାରେ ସହବର୍ତ୍ତୀ ରହୁ। ପ୍ରିୟ ଶ୍ରୋତା, ଚାଲନ୍ତୁ ଆଜି ଆମ୍ଭେ କିଛି ସମୟ ପବିତ୍ର ଶାସ୍ତ୍ର ବାଇବଲଠୁ ତାହାଙ୍କ ଜୀବନଦାୟକ ବାକ୍ୟ ଧ୍ୟାନ କରିବା। ଆଜିର ଆଲୋଚନା ହେଉଛି ଅନ୍ତିମ ବିଚାର ଭାଗ ଦୁଇ। ଅନ୍ତିମ ବିଚାର ଭାଗ ଏକ ଗତକାଲି ଆମେ ଆଲୋଚନା କରିସାରିଛେ। ତାହେଲେ ଚାଲନ୍ତୁ ଏହି ଅନ୍ତିମ ବିଚାର ବିଷୟରେ ଆଜି ଆମେ ଆଉଥରେ ଆରମ୍ଭ କରିବା। ଯାହା ଗତକାଲି ଆମେ ଛାଡ଼ିଥିଲୁ ତାହାକୁ ଆମେ ଦେଖିବା। ଗୁପ୍ତ ଚିନ୍ତାଧାରା ଏବଂ ଲୁକାୟତ କାର୍ଯ୍ୟ ସହିତ ଜୀବନର ପ୍ରତ୍ୟେକ ବିବରଣୀ ସମୀକ୍ଷା କରାଯିବ। ଏହି କାରଣରୁ ବିଚାର ଏହି ପ୍ରଥମ ପର୍ଯ୍ୟାୟକୁ ଅନୁସନ୍ଧାନକାରୀ ବିଚାର କୁହାଯାଏ। ଯେଉଁମାନେ ନିଜକୁ ଖ୍ରୀଷ୍ଟିଆନ ବୋଲି ଦାବି କରିଛନ୍ତି ସେମାନଙ୍କ ମଧ୍ୟରୁ କିଏ ଉଦ୍ଧାର ହେବ ତାହା ବିଚାର ନିଶ୍ଚିତ କରିବ। ଏହା ନିଶ୍ଚିତ ଭାବରେ ହଜିଯାଇଥିବା ପରି ନିଶ୍ଚିତ କରିବ ଯାହାର ନାମ ପୂର୍ବ ଆଗମନ ବିଚାରରେ ବିଚାର କରାଯାଏ ନାହିଁ, ଯଦିଓ ଆମେ ଅନୁଗ୍ରହ ଦ୍ୱାରା ଉଦ୍ଧାର ପାଇଛୁ। କାର୍ଯ୍ୟ, କ୍ରିୟା କିମ୍ବା ଆଚରଣ ଉପରେ ଆଧାର କରି ପୁରସ୍କାର ଦିଆଯିବ, ଯାହା ଖ୍ରୀଷ୍ଟିଆନଙ୍କ ବିଶ୍ୱାସର ସତ୍ୟତାକୁ ପ୍ରମାଣ କରିଥାଏ। ଏହିପରି ଯାକୁବ 2:26 ଏମାନଙ୍କୁ କହୁଅଛି। ତାହେଲେ ଯାହା ପ୍ରକାଶିତ ଅଧ୍ୟାୟ 20ରେ ଯାହାକି 1000 ବର୍ଷ ମଧ୍ୟରେ କେଉଁ ଗୋଷ୍ଠୀ ସ୍ୱର୍ଗୀୟ ବିଚାରରେ ଜଡ଼ିତ, ବିଚାରର ଏହି ଦ୍ୱିତୀୟ ପର୍ଯ୍ୟାୟର ଉଦ୍ଦେଶ୍ୟ କ'ଣ? ବନ୍ଧୁ, ଆପଣ ଜାଣିଛନ୍ତି କି ନାହିଁ ଯେ ସାଧୁମାନେ ଜଗତର ବିଚାର କରିବେ? ଆପଣମାନେ ଜାଣିଛନ୍ତି କି ନାହିଁ ଯେ ଆମେ ଦୂତମାନଙ୍କୁ ବିଚାର କରିବୁ? ଏହା ଆପଣ କେବେ ଜାଣିଛନ୍ତି କି ସାଧୁମାନେ ଜଗତକୁ ବିଚାର କରିବେ? ଆଉ ଆମେ ଯେବେ ସ୍ୱର୍ଗରାଜ ଯିବା, ସ୍ୱର୍ଗରାଜରେ ଆମେ ଦୂତମାନଙ୍କୁ ବିଚାର କରିବା ବୋଲି ପ୍ରଥମ କରନ୍ତି ତାର 6:2-3 ପର୍ଯ୍ୟନ୍ତ ଆମେ ଏହିପରି ପାଉଛୁ। ଯେପରିକି ଜହନ ଲେଖନ୍ତି ପ୍ରକାଶିତ 20:4 ସେ କହନ୍ତି, ମୁଁ ସିଂହାସନ ଦେଖିଲି। ଜହନ କହନ୍ତି ସେ ସିଂହାସନ ଦେଖିଲେ ଏବଂ ସେମାନଙ୍କ ପରେ ବସିଲେ କି ଯେଉଁ ସ୍ଥାନ ସେମାନଙ୍କୁ ଦିଆଯାଇଥିଲା ସେମାନଙ୍କ ସ୍ଥାନରେ ସେମାନେ ବସିଲେ ଏବଂ ସେମାନଙ୍କ ପ୍ରତି ନ୍ୟାୟ ଦିଆଗଲା। ସେମାନଙ୍କ ପ୍ରତି ନ୍ୟାୟ ଦିଆଗଲା ବୋଲି ଆମେ ଦେଖୁଅଛୁ। କିଏ? ଯେଉଁମାନେ ପରମେଶ୍ୱରଙ୍କୁ ବିଶ୍ୱାସ କରୁଥିଲେ, ଯେଉଁମାନେ ପରମେଶ୍ୱରଙ୍କ ଆଜ୍ଞା ମାନିଥିଲେ, ଆଉ ତାହାଙ୍କ ଅନୁଗ୍ରହ ଦ୍ୱାରା ସେମାନେ ନ୍ୟାୟ ଦିଆଗଲା, ସେମାନଙ୍କୁ ନ୍ୟାୟ ଦିଆଗଲା। ବନ୍ଧୁ, ସାଧୁମାନେ ସମସ୍ତ ବୟସର ଉଦ୍ଧାର ହୋଇଥିବା ବ୍ୟକ୍ତି, ଛୋଟ ବଡ଼ ବୟସ୍କ ଯୌବନ ସମସ୍ତ ବୟସର ଉଦ୍ଧାର ହୋଇଥିବା ବ୍ୟକ୍ତି, ଯେଉଁମାନେ ଖ୍ରୀଷ୍ଟ ତାଙ୍କ ଦ୍ୱିତୀୟ ଆସିବା ବା ଆଗମନ ସମୟରେ ଯେତେବେଳେ ସେମାନେ ସ୍ୱର୍ଗକୁ ଯିବେ ବିଚାରର ଏହି ଦ୍ୱିତୀୟ ପର୍ଯ୍ୟାୟରେ ଅଂଶଗ୍ରହଣ କରିବେ। ସାଧାରଣ ଧରାଯାଉ ଏକ ପରିବାର ଆବିଷ୍କାର କରିଛନ୍ତି ଯେ ହତ୍ୟା କରାଯାଉଥିବା ସେମାନଙ୍କ ଅତି ପ୍ରିୟ ପୁଅ ସ୍ୱର୍ଗରେ ନାହିଁ, କିନ୍ତୁ ହତ୍ୟାକାରୀ ହେଉଛି ସନ୍ଦେହ ନାହିଁ। ସେମାନେ କିଛି ଉତ୍ତର ଆବଶ୍ୟକ କରିବେ ନାହିଁ। ବିଚାରର ଏହି ଦ୍ୱିତୀୟ ପର୍ଯ୍ୟାୟ ଏହି ସମସ୍ତ ପ୍ରଶ୍ନର ଉତ୍ତରରେ ଆମେ ଦେଖିପାରିବା, ପାଇପାରିବା। ପ୍ରତ୍ୟେକ ହଜିଯାଇଥିବା ବ୍ୟକ୍ତିଙ୍କ ଜୀବନ ଯାହା ଶୈତାନ ଏବଂ ତାଙ୍କ ଦୂତମାନଙ୍କୁ ଅନ୍ତର୍ଭୁକ୍ତ କରିଥାଏ, ଉଦ୍ଧାର ହୋଇଥିବା ବ୍ୟକ୍ତିଙ୍କ ଦ୍ୱାରା ସମୀକ୍ଷା କରାଯିବ, ଯେଉଁମାନେ ଶୈତାନ ଏବଂ ତାଙ୍କ ଦୂତମାନଙ୍କ ଅନ୍ତର୍ଭୁକ୍ତ ହୋଇଥାନ୍ତି, ଯିଏ ଶେଷରେ ପ୍ରତ୍ୟେକଙ୍କ ପାଇଁ ଅନନ୍ତ ଭାଗ୍ୟ, ଅନନ୍ତ ଜୀବନ, ଅନନ୍ତ ରହିବା ପାଇଁ ସମ୍ବନ୍ଧରେ ଯୀଶୁଙ୍କ ନିଷ୍ପତ୍ତିରେ ସହମତ ହେବେ ତାହା ଆମେ ଦେଖୁଅଛୁ। ଏହା ସମସ୍ତଙ୍କ ପାଇଁ ସ୍ପଷ୍ଟ ହୋଇଯିବ ଯେ ବିଚାର କୌଣସି ମନମୁଖୀ ବିଷୟ ନୁହେଁ। ଏହା ପରିବର୍ତ୍ତେ ଏହା କେବଳ ସୁନିଶ୍ଚିତ କରେ ଯେ ଯାହା ଲୋକମାନେ ଯୀଶୁ କିମ୍ବା ଅନ୍ୟ ଜଣେ ଗୁରୁଙ୍କ ସେବା କରିବା ପାଇଁ କରିସାରିଛନ୍ତି, ଏହାଦ୍ୱାରା ଆମେ ସେଇଥିରେ ସେଇ ଯେଉଁ ନିର୍ଣ୍ଣୟ ଆମେ ପାଇବା, ଯାହାକି ପ୍ରକାଶିତ ତା'ର 22:11-12 ଯାହାକି 1000 ବର୍ଷ ସମୀକ୍ଷା ପାଇଁ ଅଧ୍ୟୟନ ଆମେ ଦେଖୁଅଛୁ। ବନ୍ଧୁ, ଅନ୍ତିମ ବିଚାରର ଦ୍ୱିତୀୟ ପର୍ଯ୍ୟାୟ କେବେ ଏବଂ କେଉଁଠାରେ ହେବ? ବିଚାରର ଏହି ପର୍ଯ୍ୟାୟରେ କେଉଁ ନୂତନ ଗୋଷ୍ଠୀ ଉପସ୍ଥିତ ରହିବେ? ବନ୍ଧୁ, ସେହିଦିନ ତାଙ୍କର ପାଦ ଜେରୁସାଲମ ଆଡ଼କୁ ମୁହାଁଇବା, ଅଲି ପର୍ବତ ଉପରେ ଠିଆ ହେବା, ଏହିପରି ପ୍ରଭୁ ମୋର ପରମେଶ୍ୱର ଆସିବେ ବୋଲି ଜହନ ଲେଖୁଛନ୍ତି, ଜିକିରିୟ କହୁଛନ୍ତି, ଏବଂ ସମସ୍ତ ସାଧୁମାନେ ଆପଣଙ୍କ ସହିତ ଆସିବେ। ସମସ୍ତ ଦେଶ ଗେବା ଠାରୁ ଜେରୁସାଲମର ଦକ୍ଷିଣରେ ଥିବା ରିମନ ପର୍ଯ୍ୟନ୍ତ ଏକ ସମତଳ ଭୂମିରେ ପରିଣତ ହେବ। ବନ୍ଧୁ, ଯେବେ ପରମେଶ୍ୱର ଏହି ପୃଥିବୀକୁ ଆସିବେ ସେତେବେଳେ ସମସ୍ତ ଭୂମି ଏକ ସମତଳ ଭୂମିରେ ପରିଣତ ହେବ ବୋଲି ଆମେ ଦେଖୁଅଛୁ। କାହିଁକି କି ସମସ୍ତ ଭୂମିରେ ଯେତେ ଲୋକ ବାସ କରୁଛନ୍ତି, ଯେବେ ଯୀଶୁ ପ୍ରଭୁ ଏହି ପୃଥିବୀକୁ ଆସିବେ ସମସ୍ତେ ତାହାଙ୍କୁ ଦେଖିପାରିବେ। ମୁଁ ଯେପରିକି ପ୍ରକାଶିତ ବାକ୍ୟ 21:2 ଜହନ କହନ୍ତି, ମୁଁ ଜହନ ପବିତ୍ର ନଗର ନୂତନ ଜେରୁସାଲମ ଈଶ୍ୱରଙ୍କ ଠାରୁ ସ୍ୱର୍ଗରୁ ଓହ୍ଲାଇଥିବା ଦେଖିଲି। କିଏ ଦେଖୁଛନ୍ତି? ଜହନ ଦେଖୁଛନ୍ତି ବନ୍ଧୁ, କି ପବିତ୍ର ନଗର ସେ ନୂତନ ଜେରୁସାଲମ କେଉଁଠାରୁ ଆସୁଛି? ସେ ସ୍ୱର୍ଗଠାରୁ ଓହ୍ଲାଇ ଆସିବାର ଦେଖୁଛନ୍ତି। କିଏ ଦେଖୁଛନ୍ତି? ଜହନ ଦେଖୁଛନ୍ତି। ସେହିପରି ପ୍ରକାଶିତ 20:7-8 ଆମେ ଦେଖୁଛୁ, ଯେତେବେଳେ 1000 ବର୍ଷ ସମାପ୍ତ ହେବ ଶୈତାନ ଦେଶଗୁଡ଼ିକୁ ପ୍ରତାରଣା କରିବାକୁ ବାହାରିବାକୁ ଯିବ ଆଉ ସେମାନଙ୍କୁ ଯୁଦ୍ଧ ପାଇଁ ଏକତ୍ର କରିବ। ବନ୍ଧୁ ଯେବେ ସେହି ସହସ୍ର ବର୍ଷ ଶେଷ ହେବ ସେତେବେଳେ ଆମେ ଦେଖିବାକୁ ଯାଉଛୁ ଯେ ଶୈତାନ ସମସ୍ତ ରାଷ୍ଟ୍ରକୁ ଯିବ, ସମସ୍ତ ଦେଶକୁ ଯିବ, ଆଉ ସେମାନଙ୍କୁ ଏମିତି ପ୍ରତାରଣା କରିବ ଯେପରି ସମସ୍ତେ ସେହି ନୂତନ ଜେରୁସାଲମ, ସେହି ନୂତନ ନଗର, ସେହି ପବିତ୍ର ନଗରକୁ ଆକ୍ରମଣ କରିବା ପାଇଁ ସମସ୍ତେ ଏକତ୍ର ହେବେ ବୋଲି ଆମେ ଦେଖୁଅଛୁ। ସେଠି ସମସ୍ତେ ଏକତ୍ର ହେବେ ଆଉ କହିବେ, ଦେଖ ଏଇ ନୂତନ ଜେରୁସାଲମ ଆସୁଅଛି, ଚାଲ ସେଇ ନୂତନ ଜେରୁସାଲମକୁ ଆମେ ଆକ୍ରମଣ କରିବା ଆଉ ଆମ ନିଜର କରିବା ବୋଲି ସେମାନେ ଏହିପରି ଯୁଦ୍ଧ କରିବା ପାଇଁ ପ୍ରସ୍ତୁତ କରିବ। କିଏ କରିବ? ସେଇ ଶୈତାନ। କେବେଟା ହେବ? ଯେବେକି ସେ ସହସ୍ର ବର୍ଷ, ଯେ ସେ ହଜାର ବର୍ଷ ଶେଷ ହେବ, ଯେବେ ସେ ହଜାର ବର୍ଷ ଶେଷ ହେଲା ପରେ ଯୀଶୁଖ୍ରୀଷ୍ଟ ଓ ଲୋକମାନେ ଆସିବେ, ତାଙ୍କ ସହ ଯେତେ ଲୋକ ପରିତ୍ରାଣ ପାଇଛନ୍ତି ସମସ୍ତେ ଆସିବେ। ସେତେବେଳେ ଶୟତାନ ନିଜକୁ କହିବ, ଚାଲ ତାଙ୍କୁ ଯେତେ ଲୋକ ତାଙ୍କୁ ମାନୁଛନ୍ତି ସେମାନଙ୍କୁ ସମସ୍ତଙ୍କୁ ଏକତ୍ର କରି ଗୋଟେଇ ସେମାନଙ୍କୁ କହିବ, ଚାଲ ଆମେ ସମସ୍ତେ ଯାଇ ସେଇ ଯେ ପବିତ୍ର ନଗର, ସେଇ ଯେ ନୂତନ ଜେରୁସାଲମ ଯାହାକି ସ୍ୱର୍ଗରୁ ଓହ୍ଲାଉ ଆସୁଅଛି, ତାହାକୁ ଆମେ ଆକ୍ରମଣ କରିବା ବୋଲି ଏହିପରି ଶୈତାନ କରିବ ବୋଲି ଆମେ ଦେଖୁଅଛୁ। କେବେ? ଯେବେ ସେ ଏକ ହଜାର ବର୍ଷ ଶେଷ ହେଲା ପରେ। ବନ୍ଧୁ, ବିଚାର ଦ୍ୱିତୀୟ ପର୍ଯ୍ୟାୟ ପ୍ରକାଶ ଅଧ୍ୟାୟ 20ର 1000 ବର୍ଷର ଶେଷ ପୃଥିବୀରେ ଘଟିବ। ଯୀଶୁ ପବିତ୍ର ସହର ସହିତ ପୃଥିବୀକୁ ଫେରି ଆସିବେ। ଶୈତାନ ଏବଂ ତାଙ୍କ ଦୂତମାନଙ୍କ ସମେତ ସର୍ବଦା ବଞ୍ଚିଥିବା ସମସ୍ତ ଦୁଷ୍ଟମାନେ ଉପସ୍ଥିତ ରହିବେ ଆଉ 1000 ବର୍ଷର ଶେଷର ସବୁ ବୟସର ଦୁଷ୍ଟ ମୃତ୍ୟୁମାନେ ପୁନରୁଦ୍ଧିତ ହେବେ, ଯାହାକି ପ୍ରକାଶିତ 20:5 ଆମେ ଦେଖୁଅଛୁ। ସେମାନଙ୍କୁ ପ୍ରତାରଣା କରିବା ପାଇଁ ଶୈତାନ ଏକ ଶକ୍ତିଶାଳୀ ପ୍ରଚାର ଅଭିଯାନ ଆରମ୍ଭ କରିବ। ଆଶ୍ଚର୍ଯ୍ୟର କଥା, ସେ ପୃଥିବୀର ରାଷ୍ଟ୍ରମାନଙ୍କୁ ବିଶ୍ୱାସ କରାଇବେ, ସଫଳ ହେବେ ଯେ ସେମାନେ ପବିତ୍ର ସହରକୁ କାବୁ କରିବାକୁ ଚେଷ୍ଟା କରିବେ ବୋଲି ଆମେ ଦେଖୁଅଛୁ। ବନ୍ଧୁ, ତାହେଲେ ପାପରେ କ'ଣ ହୁଏ? ସେମାନେ ପୃଥିବୀର ପ୍ରାନ୍ତରୁ ଯାଇ ସାଧୁମାନଙ୍କୁ ଛାଉଣି ଏବଂ ପ୍ରିୟ ନଗରକୁ ଘେରି ରହିବେ। ଏହିପରି ପ୍ରକାଶିତ ତାର ବାକ୍ୟ 20 ପ୍ରକାଶିତ ବାକ୍ୟ 20:9 ଆମେ ଦେଖୁଛୁ। ବନ୍ଧୁ, ଦୁଷ୍ଟମାନେ ସହରକୁ ଘେରି ରହି ଆକ୍ରମଣ କରିବାକୁ ପ୍ରସ୍ତୁତ ହୁଅନ୍ତି। ସେମାନଙ୍କ ଯୁଦ୍ଧ ଯୋଜନାରେ କ'ଣ ବାଧା ସୃଷ୍ଟି କରେ ଏବଂ କେଉଁ ଫଳାଫଳ ସହିତ ଏହା ଘଟେ? ବନ୍ଧୁ, ଯେପରି ଆମେ ଦେଖୁଅଛୁ ପ୍ରକାଶିତ ତାର 20:12 ସେ କହନ୍ତି, ମୁଁ ମୃତ୍ୟୁ ଛୋଟ ଓ ମହାନ ଈଶ୍ୱରଙ୍କ ସମ୍ମୁଖରେ ଠିଆ ହେବାର ଦେଖିଲି ଏବଂ ପୁସ୍ତକ ଖୋଲିଲା, ଆଉ ଏକ ପୁସ୍ତକ ଖୋଲିଲା ଯାହା ହେଉଛି ଜୀବନ ପୁସ୍ତକ, ଏବଂ ମୃତ୍ୟୁମାନେ ସେମାନଙ୍କର କାର୍ଯ୍ୟ ଅନୁଯାୟୀ ପୁସ୍ତକ ଗୁଡ଼ିକରେ ଲିଖିତ ବିଷୟ ଗୁଡ଼ିକ ଦ୍ୱାରା ବିଚାର କଲେ। ବନ୍ଧୁ, ସେଇ ଯେଉଁ ଜୀବନ ପୁସ୍ତକ ଯାହା ସ୍ୱର୍ଗରେ ବର୍ତ୍ତମାନ ଅଛି, ଯାହା ବର୍ତ୍ତମାନ ଆପଣଙ୍କ ପ୍ରତ୍ୟେକଙ୍କ ଏକ ଏକ ଜୀବନ ପୁସ୍ତକ ଅଛି, ଆଉ ସେ ଜୀବନ ପୁସ୍ତକରେ ପ୍ରତ୍ୟେକଙ୍କର କାର୍ଯ୍ୟ ଲେଖାଯାଇଅଛି। ଯଦି ଆମେ ଉତ୍ତମ କାର୍ଯ୍ୟ କରୁଛୁ, ଭଲ କାର୍ଯ୍ୟ କରୁଛୁ, ଈଶ୍ୱରଙ୍କୁ ମାନି ଚାଲିଛୁ, ତାଙ୍କ ଆଜ୍ଞା ମାନୁଛୁ, ତାଙ୍କ କହିବା ଅନୁସାରେ ଆମେ ଯଦି ଚାଲୁଛୁ, ସେହି ସବୁ ସେହି ଜୀବନ ପୁସ୍ତକରେ ଲେଖା ରହିଥିବ। ଆଉ ସେ ଜୀବନ ପୁସ୍ତକ ରେ ଲେଖାଯିବ, ଆଉ ଯେତେ ଲୋକ ମୃତ୍ୟୁବରଣ ହୋଇଛନ୍ତି ଆଉ ସେମାନଙ୍କ କାର୍ଯ୍ୟ ନାହିଁ, ସେଇ ପୁସ୍ତକ ଗୁଡ଼ିକରେ ଯାହା ଯାହା ଲେଖା ଅଛି ସେଇ ବିଷୟ ଦ୍ୱାରା ସେମାନଙ୍କୁ ବିଚାର କରାଯିବ ବୋଲି ଆମେ ଦେଖୁଅଛୁ। ବନ୍ଧୁ, ସେହିପରି ସାଧୁ ପାଉଲ କହନ୍ତି 2 କରିନ୍ଥ 5:10 କି ଆମେ ସମସ୍ତେ ଖ୍ରୀଷ୍ଟଙ୍କ ବିଚାର ଆସନ ସମ୍ମୁଖରେ ଉପସ୍ଥିତ ହେବା ଉଚିତ। ଆମେ ସମସ୍ତେ ଯେତେ ଲୋକ ପୃଥିବୀରେ ବାସ କରୁଛନ୍ତି ସମସ୍ତେ ଈଶ୍ୱରଙ୍କ ସମ୍ମୁଖରେ ଛିଡ଼ା ହେବା ଉଚିତ, ସେହି ବିଚାର ସ୍ଥାନରେ ଉପସ୍ଥିତ ହେବା ଉଚିତ। ଏହିପରି ସାଧୁ ପାଉଲ କହନ୍ତି, ବନ୍ଧୁ, ଧନୀ ହେଉ ବା ଗରିବ ହେଉ ବା ବୁଦ୍ଧି ହଉ ବା ଅଜ୍ଞାନୀ ହଉ ବା ଶିକ୍ଷକ ହଉ ବା ଅଶିକ୍ଷିତ ହଉ, ସମସ୍ତେ ସେହି ବିଚାର ସ୍ଥାନରେ ବିଚାର ଆସନ ସମ୍ମୁଖରେ ଉପସ୍ଥିତ ହେବାକୁ ପଡ଼ିବ। ବନ୍ଧୁ, ସେହିପରି ରୋମିଓ 14:11-12 ସାଧୁ ପାଲ କହନ୍ତି, ପ୍ରଭୁ କହନ୍ତି, ମୁଁ ଜୀବିତ ଥିବା ବେଳେ ପ୍ରତ୍ୟେକ ଆଣ୍ଠୁ ମୋତେ ପ୍ରମାଣ କରିବ ଏବଂ ପ୍ରତ୍ୟେକ ଜୀବ ଈଶ୍ୱରଙ୍କ ନିକଟରେ ସ୍ୱୀକାର କରିବ। ଅତ ଏବେ ଆମ୍ଭେମାନେ ପ୍ରତ୍ୟେକ ପରମେଶ୍ୱରଙ୍କ ନିକଟରେ ହିସାବ ଦେବାକୁ ପଡ଼ିବ। ବନ୍ଧୁ, ପରମେଶ୍ୱରଙ୍କ ସମ୍ମୁଖରେ ପ୍ରତ୍ୟେକ ଲୋକ ଯାହା ଯାହା କାର୍ଯ୍ୟ କ୍ରିୟା କାମ କରୁଛନ୍ତି ସବୁ ହିସାବ ଦେବାକୁ ପଡ଼ିବ, ସବୁ ହିସାବ ଦେବାକୁ ପଡ଼ିବ, କିଛି ବି ଲୁଚି ରହିବନି। ଆମେ ସମସ୍ତେ ତାଙ୍କ ପ୍ରତ୍ୟେକ ଲୋକ ସେହି ପରମେଶ୍ୱରଙ୍କ ସମ୍ମୁଖରେ ଆଣ୍ଠୁ ମାଟି ପ୍ରମାଣ ପ୍ରଣାମ କରିବାକୁ ପଡ଼ିବ। ଆଉ ପ୍ରତ୍ୟେକ କାର୍ଯ୍ୟ ଯାହା ଆମେ ପୃଥିବୀରେ କରିଅଛୁ ସବୁ ଆମେ ହିସାବ ଦେବାକୁ ପଡ଼ିବ। ବନ୍ଧୁ, ଈଶ୍ୱର ସହର ଉପରେ ଦୃଶ୍ୟମାନ ହେଲେ ଏହିପରି ପ୍ରକାଶିତ ବାକ୍ୟ 19:11-21 ଯଦି ଆମେ ପଢ଼ିବା କିପରି ସେହି ସହର ଦୃଶ୍ୟମାନ ହେଲା ତାହା ବିଷୟରେ ଆମେ ଦେଖୁଅଛୁ। ସତ୍ୟର ମୁହୂର୍ତ୍ତ ଆସିବ, ଜଗତ ଆରମ୍ଭ ହେବା ପରଠାରୁ ପ୍ରତ୍ୟେକ ହଜିଯାଇଥିବା ପ୍ରାଣୀ ଶୟତାନ ଏବଂ ତାଙ୍କ ଦୂତମାନେ ବର୍ତ୍ତମାନ ବିଚାରରେ ଈଶ୍ୱରଙ୍କ ସମ୍ମୁଖରେ ଅଛନ୍ତି। ପ୍ରତ୍ୟେକ ଆଖି ରାଜାମାନଙ୍କ ରାଜା ଉପରେ ଥାଏ, ପ୍ରଭୁମାନଙ୍କ ପ୍ରଭୁ ଉପରେ ଥାଏ, ସେହି ସୃଷ୍ଟିକର୍ତ୍ତାଙ୍କ ଉପରେ ଥାଏ। ଏହିପରି ପ୍ରକାଶିତ ବାକ୍ୟ 20:12 ଆମେ ଦେଖୁଅଛୁ। ବନ୍ଧୁ, ସମୀକ୍ଷା ହୋଇଥିବା ପ୍ରତ୍ୟେକ ଜୀବନ ଏହି ସମୟରେ ପ୍ରତ୍ୟେକ ହଜିଯାଇଥିବା ପ୍ରାଣୀ ନିଜ ଜୀବନର କାହାଣୀକୁ ମନେ ପକାନ୍ତି। ଈଶ୍ୱରଙ୍କ ନିକଟ ନିରନ୍ତର ଉଷ୍ମ ଅନୁତାପ କରିବାକୁ ନିବେଦନ। ସେହି ଦୁଃଖ ତଥାପି ଛୋଟ ସ୍ୱର ଆଶ୍ଚର୍ଯ୍ୟଜନକ ବିଶ୍ୱାସ ଯାହା ପ୍ରାୟତଃ ଆସୁଥିଲା ପ୍ରତିକ୍ରିୟା କରୁଥିବାକୁ ବାରମ୍ବାର ପ୍ରତ୍ୟାଖ୍ୟାନ, ଏହାସବୁ ସେଠାରେ ଥିବ। ଏଠାରେ ସଠିକତା ଅସମ୍ପୂର୍ଣ୍ଣ ଅଟେ, ଏହାର ତଥ୍ୟଗୁଡ଼ିକ ଅବିସ୍ମରଣୀୟ। ଈଶ୍ୱର ଚାହାନ୍ତି ଯେ ଦୁଷ୍ଟମାନେ ସମ୍ପୂର୍ଣ୍ଣ ଭାବେ ବଢ଼ନ୍ତୁ। ସମସ୍ତ ଜିନିଷକୁ ସ୍ପଷ୍ଟ କରିବାକୁ ସେ ଚାହୁଁଥିବା କୌଣସି ବିବରଣୀ ପ୍ରଦାନ କରିବେ ଏହି ଏବଂ ରେକର୍ଡ଼ ଗୁଡ଼ିକ ଉପଲବ୍ଧ ହେବ ବୋଲି ଆମେ ଦେଖୁଛୁ। ବନ୍ଧୁ, ଈଶ୍ୱର କିଛି ସ୍ୱର୍ଗୀୟ ଆବରଣରେ ଜଡ଼ିତ ନୁହନ୍ତି, ସେ କୌଣସି ପ୍ରମାଣ ନଷ୍ଟ କରି ନାହାନ୍ତି, ଲୁଚାଇବାକୁ କିଛି ନାହିଁ, ସବୁକିଛି ଖୋଲା ଅଛି ଏବଂ ପ୍ରତ୍ୟେକ ବ୍ୟକ୍ତି ଯିଏ ବଞ୍ଚିଛନ୍ତି ଏବଂ ସମସ୍ତ ଭଲ ଏବଂ ଖରାପ ଦୂତମାନେ ସମସ୍ତ ନାଟକର ଏହି ଡ୍ରାମା ଦେଖିବେ, ଏହି ଡ୍ରାମା ସେମାନେ ଦେଖିବେ। ବନ୍ଧୁ, ହଠାତ୍ ଏକ ଆନ୍ଦୋଳନ, ଜଣେ ହଜିଯାଇଥିବା ପ୍ରାଣୀ ନିଜ ଦୋଷୀ ସ୍ୱୀକାର କରିବା ପାଇଁ ଆଣ୍ଠୁ ମାଡ଼ି ପଡ଼େ ଏବଂ ଖୋଲାଖୋଲି ଭାବରେ ସ୍ୱୀକାର କରେ ଯେ ଈଶ୍ୱର ତାଙ୍କ ସହ ଅଧିକ ନ୍ୟାୟ ଯୁକ୍ତ କରିଛନ୍ତି, କିଛି ଅନ୍ୟାୟ କରିନାହାନ୍ତି। ବନ୍ଧୁ, ସେହି ପରମେଶ୍ୱର ଯିଏକି ଏତେ ଉତ୍ତମ, ଏତେ ସାହାଯ୍ୟକାରୀ, ଏତେ ପ୍ରେମୀୟ, ସେ କେବେ ହେଲେ ଚାହାନ୍ତି ନାହିଁ ଜଣେ ପାପୀ ମୃତ୍ୟୁବରଣ ହେଉ। ତାଙ୍କର ଇଚ୍ଛା କି ସମସ୍ତେ ଉଦ୍ଧାର ପ୍ରାପ୍ତ ହୁଅନ୍ତୁ। ଆପଣମାନେ କ'ଣ ଉଦ୍ଧାର ହେବା ପାଇଁ ଇଚ୍ଛା କରୁଛନ୍ତି କି? ତାହେଲେ ଚାଲନ୍ତୁ ସେହି ଯୀଶୁଖ୍ରୀଷ୍ଟଙ୍କ ନାମରେ ଆମେ ବିଶ୍ୱାସ କରିବା, ତାଙ୍କ ନାମରେ ବିଶ୍ୱାସ କରି ନିଜକୁ ସମର୍ପଣ କରିବା, ଆଉ ତାଙ୍କ ମଧୁର ନାମରେ ଆମେ ନିଜକୁ ସମର୍ପଣ କରି ତାଙ୍କ ମଧୁର ନାମରେ ଆମେ ପ୍ରାର୍ଥନା କରିବା। ତାହେଲେ ଚାଲନ୍ତୁ ସେହି ଯୀଶୁଖ୍ରୀଷ୍ଟଙ୍କ ନାମରେ ଆମେ ପ୍ରାର୍ଥନା କରିବା। ହେ ଆମ୍ଭମାନଙ୍କ ସର୍ବଶକ୍ତି, ସର୍ବଜ୍ଞାନୀ, ପ୍ରେମର ସାଗର, ଦୟାମୟ, ଅନ୍ତର୍ଯ୍ୟମୀ, ଅନୁଗ୍ରହ ପରମ ପିତା, ଧନ୍ୟବାଦ ଅର୍ପଣ କରୁଅଛୁ। ବର୍ତ୍ତମାନ ଯେଉଁ ବାକ୍ୟ ତୁମ ଭକ୍ତମାନଙ୍କୁ ଶୁଣାଇଲେ ସେହି ବାକ୍ୟ ଅନୁସାରେ ଏମାନଙ୍କୁ ଚାଲିବା ପାଇଁ ବୁଦ୍ଧିରେ ଜ୍ଞାନରେ ଶକ୍ତିରେ ପରିପୂର୍ଣ୍ଣ କର। ଆମ ପାପ ସବୁ ତୁମ ସେହି ବହୁମୂଲ୍ୟ ରକ୍ତରେ ପରିଷ୍କାର ରୂପେ ଧୋଇଦିଅ। ଆଉ ପରିଶେଷ ଯେବେ ତୁମେ ତୁମ ସେହି ସହସ୍ର ଦୂତଙ୍କ ସହ ଆସିବେ ସେତେବେଳେ ଆମମାନଙ୍କୁ ଏକ ବାସସ୍ଥାନ ଦିଅ ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ବିକ୍ଷମ ମଛୁ ଶୁଣି ଗ୍ରହଣ କର। ଆମେନ୍।
ପ୍ରିୟ ଶ୍ରୋତା, ଆମେ ଆଶା କରୁଛୁ ଯେ ଆମର କାର୍ଯ୍ୟକ୍ରମ ଆପଣମାନଙ୍କୁ ପସନ୍ଦ ଲାଗୁଥିବ। ଆପଣଙ୍କର ମତାମତ ଜଣାଇବା ପାଇଁ ଆମର ଏହି ଠିକଣାରେ ଯୋଗାଯୋଗ କରନ୍ତୁ। ଆମ ଠିକଣା ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର, SDA ମିଶନ କମ୍ପାଉଣ୍ଡ, ସାଲିସବୁରୀ ପାର୍କ, ପୁଣେ 411037, ମହାରାଷ୍ଟ୍ର। ବା ଖୋଲନ୍ତୁ ଆମର ୱେବସାଇଟ୍ ଯେକୌଣସି ଆଣ୍ଡ୍ରଏଡ଼୍ ଫୋନ୍, ସ୍ମାର୍ଟଫୋନ୍, ଡେସ୍କଟପ୍, ଲାପଟପ୍ କିମ୍ବା ଟ୍ୟାବ୍ଲେଟ୍। ଆମର ୱେବସାଇଟ୍ www.awr.org/ori ଏବଂ www.adventistmediacenterindia.org। ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର ଇଣ୍ଡିଆର ସ୍ପେଲିଂ ହେଉଛି ADVENTISTMEDIACENTRE INDIA। ଅଥବା ଡାଉନଲୋଡ଼ କରନ୍ତୁ ଆମର ମୋବାଇଲ୍ ଆପ୍। ଆପଣଙ୍କର ମୋବାଇଲ୍ ପ୍ଲେ ଷ୍ଟୋର୍କୁ ଯାଆନ୍ତୁ, ଆଉ ଟାଇପ୍ କରନ୍ତୁ ଦ ଭଏସ୍ ଅଫ୍ ହୋପ୍, ଆଉ ଡାଉନଲୋଡ଼ କରନ୍ତୁ। ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ।
ଆଡ଼ଭେଣ୍ଟିଷ୍ଟ ଫଲ୍ ରେଡ଼ିଓ ଓଡ଼ିଆ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଅଧିକ ସୂଚନା ପାଇବା ପାଇଁ ଆମ ସହ ସଂଯୋଗ କରନ୍ତୁ। 1-800-833-2231 କିମ୍ବା bible@awr.org।